ଓମ୍ ଶାନ୍ତି। ଆଜିର ସାକାର ମହାବାକ୍ୟ 9 ମାର୍ଚ୍ଚ 2026 ମଧୁର ସନ୍ତାନମାନେ, ଯେପରି ବାବାଙ୍କର କର୍ତ୍ତବ୍ୟ ହେଲା ସମସ୍ତଙ୍କର କଲ୍ୟାଣ କରିବା, ସେହିପରି ପିତାଙ୍କ ସମାନ କଲ୍ୟାଣକାରୀ ହୁଅ, ନିଜର ଏବଂ ସମସ୍ତଙ୍କର କଲ୍ୟାଣ କର। ପ୍ରଶ୍ନ, ପିଲାମାନଙ୍କର କେଉଁ ଏକ ବିଶେଷତାକୁ ଦେଖି ବାପଦାଦା ବହୁତ ଖୁସି ହୋଇଥାନ୍ତି? ଉତ୍ତର, ଗରିବ ସନ୍ତାନମାନେ ବାପାଙ୍କ ଯଜ୍ଞକୁ 8 ଗଣା ଟଙ୍କାଏ ପଠାଇ ଦେଉଛନ୍ତି, କହୁଛନ୍ତି ବାବା ଏହା ବଦଳରେ ଆମକୁ ମହଲ ଦେବେ। ବାବା କହୁଛନ୍ତି ପିଲାମାନେ ଏହି ଗୋଟିଏ ଟଙ୍କା ମଧ୍ୟ ଶିବାବାଙ୍କ ଭଣ୍ଡାରରେ ଜମା ହୋଇଗଲା, ତୁମକୁ 21 ଜନ୍ମ ପାଇଁ ମହଲ ମିଳିଯିବ। ସୁଦାମାଙ୍କର ଉଦାହରଣ ରହିଛି ନା, ବିନା କୌଡ଼ି ଖର୍ଚ୍ଚରେ ତୁମ ସନ୍ତାନମାନଙ୍କୁ ବିଶ୍ୱର ବାସା ହିଁ ମିଳିଯାଉଛି। ବାବା ଗରିବ ସନ୍ତାନମାନଙ୍କର ଏହି ବିଶେଷତା ପାଇଁ ବହୁତ ଖୁସି ହେଉଛନ୍ତି। ଗୀତ, ତୁମ୍ହି ପାକେ ହମ୍ନେ ଓମ୍ ଶାନ୍ତି। ମଧୁର ସନ୍ତାନମାନେ ଜାଣୁଛନ୍ତି ଯେ ଏବେ ଆମେମାନେ ବାବାଙ୍କ ଠାରୁ ବେହଦର ସମ୍ପତ୍ତି ନେଉଛୁ। ପିଲାମାନେ କହୁଛନ୍ତି କି ବାପା ଆପଣଙ୍କର ଶ୍ରୀମତ ଅନୁସାରେ ଆମେ ଆପଣଙ୍କ ଠାରୁ ପୁନର୍ବାର ବେହଦର ବର୍ଷା ପାଉଛୁ। ଏହା କୌଣସି ନୂଆ କଥା ନୁହେଁ, ପିଲାମାନଙ୍କୁ ଜ୍ଞାନ ମିଳିଛି, ଜାଣିଛନ୍ତି ଯେ ଆମେ କଳ୍ପ କଳ୍ପ ସୁଖଧାମର ବର୍ଷା ପାଉଛୁ। କଳ୍ପ କଳ୍ପ 84 ଜନ୍ମ ତ ନେବାକୁ ପଡୁଛି, ବାସ୍ତବରେ ଆମେ ବେହଦର ବାବାଙ୍କ ଦ୍ୱାରା 21 ଜନ୍ମର ବର୍ଷା ପାଉଛୁ, ପୁଣି ଧୀରେ ଧୀରେ ହରାଉଛୁ। ବାପା ବୁଝାଇଛନ୍ତି ଏହା ଅନାଦି ପୂର୍ବ ପ୍ରସ୍ତୁତ ଖେଳ ଅଟେ, ତୁମ ସନ୍ତାନମାନଙ୍କର ବହୁତ ଖାତିରି ହେଉଛି। ଏ କଥା ମଧ୍ୟ ଜାଣିଛ ଯେ ଡ୍ରାମାରେ ବହୁ ସୁଖ ରହିଛି, ଶେଷ ସମୟରେ ରାବଣ ଆସିବା ଦ୍ୱାରା ଦୁଃଖ ପାଉଛନ୍ତି। ଏବେ ତୁମର ସଂଖ୍ୟା କମ୍ ଅଛି, ଭବିଷ୍ୟତରେ ସଂଖ୍ୟା ବହୁତ ବଢ଼ିବାକୁ ଲାଗିବ। ମନୁଷ୍ୟରୁ ଦେବତା ହେଉଛନ୍ତି, ତେଣୁ ନିଶ୍ଚିନ୍ତ ଅନ୍ତର ମନରେ ଜାଣିବେ ଆମେ କଳ୍ପ କଳ୍ପ ବାବାଙ୍କ ଠାରୁ ବର୍ଷା ପାଉଛୁ। ଯେଉଁମାନେ ଏଠାକୁ ଆସି ଜ୍ଞାନ ବୁଝିବେ ସେମାନେ ବୁଝିଯିବେ ଯେ ଏବେ ଆମେ ଜ୍ଞାନର ସାଗର ବାବାଙ୍କ ଦ୍ୱାରା ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ପାଇଛୁ। ବାବା ହିଁ ଜ୍ଞାନର ସାଗର ପତିତମାନଙ୍କୁ ପାବନ କରିଥାନ୍ତି, ଅର୍ଥାତ୍ ମୁକ୍ତି ଜୀବନ ମୁକ୍ତିକୁ ନେଇଯାଇଥାନ୍ତି। ଏ କଥା ମଧ୍ୟ ଏବେ ତୁମେମାନେ ଜାଣୁଛ। ବହୁତ ମନୁଷ୍ୟମାନେ ତ ବହୁତ ଗୁରୁ କରିଛନ୍ତି ନା, ଶେଷ ସମୟରେ ଗୁରୁଙ୍କୁ ମଧ୍ୟ ଛାଡ଼ି ଏଠାକୁ ଆସି ଜ୍ଞାନ ନେବେ। ତୁମମାନଙ୍କୁ ମଧ୍ୟ ଏବେ ଏହି ଜ୍ଞାନ ମିଳିଛି, ତୁମେ ଜାଣିଛ ଏହା ପୂର୍ବରୁ ଆମେ ଅଜ୍ଞାନୀ ଥିଲୁ। ସୃଷ୍ଟିର ଚକ୍ର କିପରି ଘୁରୁଛି, ଶିବ ବା ବ୍ରହ୍ମା ବିଷ୍ଣୁ ଶଙ୍କର କିଏ, ଏ କଥା ଜାଣିନଥିଲୁ। ଏବେ ଜାଣୁଛ ଯେ ଆମେ ବିଶ୍ୱର ମାଲିକ ଥିଲୁ, ତେଣୁ ତୁମ ବୁଦ୍ଧିରେ ବହୁତ ନିଶା ରହିବା ଉଚିତ, ବାବା ଏବଂ ସୃଷ୍ଟି ଚକ୍ରକୁ ମନେ ପକାଇ ଚାଲିବା ଉଚିତ। ଅଲ୍ଲାଫ ଏବଂ ବେ, ବାବା ବୁଝାଉଛନ୍ତି ଏହା ପୂର୍ବରୁ ତୁମେ କିଛି ଜାଣିନଥିଲ, ନା ବାପାଙ୍କୁ ଜାଣିଥିଲ ନା ତାଙ୍କର ରଚନାକୁ ଜାଣିଥିଲ। ସାରା ସୃଷ୍ଟିର ମନୁଷ୍ୟ ମାତ୍ରକେ ନା ବାପାଙ୍କୁ ନା ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିଛନ୍ତି। ଏବେ ତୁମେ ଶୂଦ୍ରରୁ ବ୍ରାହ୍ମଣ ହୋଇଛ, ବାବା ସବୁ ସନ୍ତାନମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି, ବହୁ ସନ୍ତାନ ଅଛନ୍ତି, କେତେ ସେଣ୍ଟର୍ସ ଅଛି, ଏବେ ତ ଆହୁରି ସେଣ୍ଟର ଖୋଲିବ, ତେଣୁ ବାବା ବୁଝାଉଛନ୍ତି ଆଗରୁ ତୁମେ କିଛି ଜାଣିନଥିଲ, ଏବେ ପୁରୁଷାର୍ଥର କ୍ରମ ଅନୁସାରେ ସବୁକିଛି ଜାଣିଗଲଣି। ଏ କଥା ମଧ୍ୟ ଜାଣିଛ ଯେ ଏବେ ଆମେ ବାବାଙ୍କ ଦ୍ୱାରା ପତିତରୁ ପାବନ ହେଉଛୁ, ଅନ୍ୟମାନେ ତ କେବଳ ଡାକୁଛନ୍ତି ତୁମେ ହେଉଛ ଗୁପ୍ତ, ବ୍ରହ୍ମା କୁମାର କୁମାରୀ ବୋଲି କହୁଛନ୍ତି, କିନ୍ତୁ ବୁଝୁନାହାନ୍ତି ଯେ ଏମାନଙ୍କୁ କିଏ ପାଠ ପଢ଼ାଉଛନ୍ତି। ଶାସ୍ତ୍ରରେ ମଧ୍ୟ ଏ କଥା କେଉଁଠି ଲେଖାଯାଏ ନାହିଁ। ସେହି ଗୀତାର ଭଗବାନ ଶିବ ଆସି ତୁମ ସନ୍ତାନମାନଙ୍କୁ ରାଜଯୋଗ ଶିଖାଉଛନ୍ତି, ଏ କଥା ତୁମ ବୁଦ୍ଧିରେ ଆସୁଛି ନା, ଗୀତା ମଧ୍ୟ ତୁମେ ପଢିଥିବ। ଏ କଥା ମଧ୍ୟ ଏବେ ବୁଝୁଛ ଯେ ଜ୍ଞାନ ମାର୍ଗ ବିଲକୁଲ ଅଲଗା। ବିଦ୍ୟୁତ ମଣ୍ଡଳୀରୁ ଯେଉଁ ଶାସ୍ତ୍ର ଆଦି ପଢି ଉପାଧି ନେଉଛନ୍ତି ସେ ସବୁ ହେଉଛି ଭକ୍ତି ମାର୍ଗର ଶାସ୍ତ୍ର। ଏହି ଜ୍ଞାନ ତାଙ୍କ ପାଖରେ ନାହିଁ। ଏହି ବାପା ହିଁ ଆସି ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଉଛନ୍ତି। ଏହି ବାପା ତ ଆସି ତୁମମାନଙ୍କର ବୁଦ୍ଧିର ତାଲା ଖୋଲିଛନ୍ତି। ତୁମେ ଜାଣିଛ ଆଗରୁ ଆମେ କଣ ଥିଲୁ, ଏବେ କଣ ହୋଇଛୁ। ବୁଦ୍ଧିରେ ସାରା ଚକ୍ର ଆସିଯାଇଛି। ଆଗରୁ କିଛି ବୁଝି ନଥିଲୁ, ଦିନକୁ ଦିନ ଜ୍ଞାନର ତୃତୀୟ ନେତ୍ର ଭଲ ଭାବରେ ଖୋଲି ଚାଲିଛି। ଏ କଥା ମଧ୍ୟ କାହାକୁ ଜଣା ନାହିଁ ଯେ ଭଗବାନ କେବେ ଆସିଥିଲେ, ସେ କିଏ ଥିଲେ ଯିଏକି ଆସି ଗୀତାର ଜ୍ଞାନ ଶୁଣାଇଥିଲେ। ତୁମେ ସନ୍ତାନମାନେ ଏବେ ଜାଣିଗଲଣି, ତୁମମାନଙ୍କର ବୁଦ୍ଧିରେ ସାରା ଚକ୍ରର ଜ୍ଞାନ ରହିଛି। କେବେଠାରୁ ଆମେ ହାରି କିପରି ବାମ ମାର୍ଗକୁ ଯାଉଛୁ, କିପରି ସିଡ଼ି ଓହ୍ଲାଉଛୁ, ଏହି ଚିତ୍ରରେ କେତେ ସହଜ ଭାବରେ ବୁଝାଇ ଦିଆଯାଇଛି। ଏହା 84 ଜନ୍ମର ସିଡ଼ି ଅଟେ। ଏହି ସିଡ଼ିରେ କିପରି ଓହ୍ଲାଉଛନ୍ତି, ପୁଣି କିପରି ଚଢୁଛନ୍ତି, ପତିତ ପାବନ କିଏ, ପତିତ କିଏ କରିଲା, ଏ କଥା ତୁମେ ଏବେ ଜାଣୁଛ। ସେମାନେ ତ ପତିତ ପାବନ କହି କେବଳ ଗାୟନ କରୁଛନ୍ତି, କିଛି ହେଲେ ବୁଝୁନାହାନ୍ତି ଯେ ରାବଣ ରାଜ୍ୟ କେବେଠାରୁ ଆରମ୍ଭ ହେଲା, ପତିତ କେବେଠାରୁ ହେଲୁ। ଏହି ଜ୍ଞାନ ଆଦି ସନାତନ ଦେବୀ ଦେବତା ଧର୍ମବାଲାଙ୍କ ପାଇଁ ଉଦ୍ଦିଷ୍ଟ। ବାପା କହୁଛନ୍ତି ମୁଁ ହିଁ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରିଥିଲି। ଏହି ବିଶ୍ୱର ଇତିହାସ ଭୂଗୋଳ ବାପାଙ୍କ ବ୍ୟତୀତ ଅନ୍ୟ କେହି ବୁଝାଇ ପାରିବେ ନାହିଁ। ତୁମ ପାଇଁ ଏହା ଯେପରି ଏକ କାହାଣୀ ଅଟେ, କିପରି ରାଜ୍ୟ ପାଉଛୁ ଏବଂ କିପରି ହରାଉଛୁ, ଆମେ ସେହି ଇତିହାସ ଭୂଗୋଳକୁ ପଢୁଛୁ। ଏହା ହେଉଛି ବେହଦର କଥା। ଆମେ କିପରି 84 ଜନ୍ମର ଚକ୍ର ଲଗାଉଛୁ, ଆମେ ବିଶ୍ୱର ମାଲିକ ଥିଲୁ, ପୁଣି ରାବଣ ଛଡ଼ାଇ ନେଲା। ଏହି ଜ୍ଞାନ ବାପା ଦେଇଛନ୍ତି। ମନୁଷ୍ୟ ଦଶହରା ଆଦି ପର୍ବ ପାଳନ କରୁଛନ୍ତି, କିନ୍ତୁ ସେ ସମ୍ବନ୍ଧରେ କିଛି ହେଲେ ବି ଜ୍ଞାନ ନାହିଁ। ଯେପରି ତୁମମାନଙ୍କ ଭିତରେ ମୋତେ ଏହି ଜ୍ଞାନ ନଥିଲା, ଏବେ ଜ୍ଞାନ ମିଳୁଛି, ତେଣୁ ଖୁସିରେ ରହୁଛ। ଜ୍ଞାନ ଖୁସି ଦେଇଥାଏ। ଏହି ବେହଦର ଜ୍ଞାନ ତୁମର ବୁଦ୍ଧିରେ ଅଛି। ବାବା ତୁମର ଝୁଲା ମୁଣିକୁ ଭରୁଛନ୍ତି, କହୁଛନ୍ତି ନା ଝୋଲି ଭରିଦିଅ। କାହାକୁ କହୁଛନ୍ତି? ସାଧୁ ସନ୍ତ ଆଦିଙ୍କୁ କହୁନାହାନ୍ତି, ଭୋଳାନାଥ ଶିବଙ୍କୁ କହୁଛନ୍ତି, ତାଙ୍କଠାରୁ ହିଁ ଭିକ ମାଗୁଛନ୍ତି। ତୁମର ତ ଏବେ ଖୁସିର ପାରାପାର ନାହିଁ, ତୁମେମାନେ ବହୁତ ଖୁସିରେ ରହିବା ଉଚିତ। ତୁମମାନଙ୍କ ବୁଦ୍ଧିରେ ଏବେ କେତେ ଜ୍ଞାନ ଆସିଗଲାଣି, ବେହଦର ବାବାଙ୍କ ଠାରୁ ବେହଦର ବର୍ଷା ମିଳୁଛି, ତେଣୁ ବର୍ତ୍ତମାନ ନିଜର ତଥା ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିବାକୁ ହେବ, ସମସ୍ତଙ୍କର କଲ୍ୟାଣ କରିବାକୁ ପଡିବ। ଆଗରୁ ତ ପରସ୍ପରର ଅକଲ୍ୟାଣ ହିଁ କରୁଥିଲ, କାହିଁକି ନା ଆସୁରୀ ମତ ଥିଲା। ଏବେ ତୁମକୁ ଶ୍ରୀମତ ଆଧାରରେ ନିଜର ମଧ୍ୟ କଲ୍ୟାଣ କରିବାକୁ ହେବ। ତୁମର ଇଚ୍ଛା ହେଉଛି ଏ ବେହଦର ପାଠ ସମସ୍ତେ ପଢନ୍ତୁ, ସେଣ୍ଟର ଖୋଲି ଚାଲୁ। କହୁଛନ୍ତି ବାପା ଆମକୁ ପ୍ରଦର୍ଶନୀ ପ୍ରୋଜେକ୍ଟର ଦିଅ, ଆମେ ସେଣ୍ଟର ଖୋଲିବୁ। ଆମକୁ ଯେଉଁ ଜ୍ଞାନ ମିଳିଛି ଯାହାଦ୍ୱାରା ବେହଦର ଖୁସି ମିଳୁଛି, ତାକୁ ଅନ୍ୟମାନଙ୍କୁ ମଧ୍ୟ ଅନୁଭବ କରାଇବୁ। ଡ୍ରାମା ଅନୁସାରେ ଏହି ପୁରୁଷାର୍ଥ ମଧ୍ୟ ଚାଲିଛି। ବାବା ଭାରତକୁ ପୁନର୍ବାର ସ୍ୱର୍ଗ କରିବା ପାଇଁ ଆସିଛନ୍ତି। ତୁମେମାନେ ଜାଣିଛ ଆମେ ଆଗରୁ ନର୍କବାସୀ ଥିଲୁ, ଏବେ ସ୍ୱର୍ଗବାସୀ ହେବାକୁ ଯାଉଛୁ। ଏହି ଚକ୍ର ତୁମ ବୁଦ୍ଧିରେ ସର୍ବଦା ଘୁରିବା ଉଚିତ, ଯାହାଦ୍ୱାରା ତୁମେ ସର୍ବଦା ଖୁସିରେ ରହିବ। ଅନ୍ୟମାନଙ୍କୁ ବୁଝାଇବାର ପାଇଁ ମଧ୍ୟ ନିଶା ରହୁ। ଆମେ ବାପାଙ୍କ ଠାରୁ ଜ୍ଞାନ ନେଉଛୁ, ତୁମର ଅନ୍ୟ ଭାଇ ଭଉଣୀମାନେ ଯିଏକି ଜାଣିନାହାନ୍ତି ତାଙ୍କୁ ମଧ୍ୟ ରାସ୍ତା ବତାଇବା ତୁମର ଧର୍ମ। ଯେପରି ବାବାଙ୍କର ପାଠ ହେଲା ସମସ୍ତଙ୍କର କଲ୍ୟାଣ କରିବା, ସେହିପରି ଆମର ମଧ୍ୟ ପାଠ ହେଉଛି ସମସ୍ତଙ୍କର କଲ୍ୟାଣକାରୀ ହେବା। ବାବା ଆମମାନଙ୍କୁ କଲ୍ୟାଣକାରୀ କରିଛନ୍ତି, ତେଣୁ ନିଜର ଏବଂ ଅନ୍ୟର ମଧ୍ୟ କଲ୍ୟାଣ କରିବାକୁ ହେବ। ବାବା କହୁଛନ୍ତି ତୁମେ ଅମୁକ ସେଣ୍ଟରକୁ ଯାଅ, ଯାଇ ସେବା କର। ଗୋଟିଏ ଜାଗାରେ ବସି ସେବା କରିବା ଉଚିତ ନୁହେଁ। ଯିଏ ଯେତେ ହୁସିଆର ହୋଇଥାନ୍ତି ତାଙ୍କର ସେତେ ସଉକ ରହିଥାଏ ଆମେ ଯାଇ ସେବା କରିବୁ। ଅମୁକ ନୂଆ ସେଣ୍ଟର ଖୋଲିଛି, ଏକଥା ତ ଜାଣିଛ ଯେ କିଏ କିଏ ଭଲ ସେବାଧାରୀ ଏବଂ କିଏ କିଏ ଆଜ୍ଞାକାରୀ ଅଟନ୍ତି। ଅଜ୍ଞାନ କାଳରେ ମଧ୍ୟ କୁପୁତ୍ର ସନ୍ତାନଙ୍କ ଉପରେ ବାପା ବିରକ୍ତ ହୋଇଥାନ୍ତି। ବେହଦର ବାବା ତ କହୁଛନ୍ତି ମୁଁ ବିଲକୁଲ ସାଧାରଣ ଭାବରେ ତୁମକୁ ବୁଝାଉଛି, ଏଥିରେ ଡରିବାର କୌଣସି କଥା ନାହିଁ। ଯିଏ କରିବ ସିଏ ପାଇବ, ଏଥିରେ ଅଭିଶାପ ଅଥବା ନାରାଜ ହେବାର କୌଣସି କଥା ନାହିଁ। ବାବା ବୁଝାଉଛନ୍ତି କାହିଁକି ଭଲ ଭାବରେ ସେବା କରି ନିଜର ଏବଂ ଅନ୍ୟର କଲ୍ୟାଣ ନ କରିବ। ଯିଏ ଯେତେ ଅନେକଙ୍କର କଲ୍ୟାଣ କରିବେ ବାବା ସେତେ ଖୁସି ହେବେ। ବଗିଚାରେ ବାବା ଦେଖିବେ ଏହି ଫୁଲ କେତେ ଭଲ। ଏସବୁ ଏକ ବଗିଚା ଅଟେ, ବଗିଚାକୁ ଦେଖିବା ପାଇଁ କହିଥାନ୍ତି ବାବା ଆମେ ସେଣ୍ଟର ଚକ୍ର ଲଗାଇବୁ, କିପରି କିପରି ଫୁଲ ସବୁ ଅଛନ୍ତି, କିପରି ସେବା କରୁଛନ୍ତି, ସେଠାକୁ ଗଲେ ଜଣା ପଡ଼ିଯିବ କିପରି ଖୁସିରେ ନାଚୁଛନ୍ତି। ବାବାଙ୍କୁ ମଧ୍ୟ ଆସି କହୁଥିଲେ ବାବା ଅମକକୁ ଆମେ ଏହିପରି ବୁଝାଇଲୁ, ଆଜି ମୋର ସ୍ୱାମୀ ଏବଂ ଭାଇକୁ ନେଇ ଆସିଛୁ, ତାଙ୍କୁ ବୁଝାଇଛି ବାବା ସେ ଜୀବନକୁ କିପରି ହୀରାତୁଲ୍ୟ କରୁଛନ୍ତି। ସେମାନେ ଶୁଣି ଇଚ୍ଛା କରିଛନ୍ତି କି ଆମେ ବି ଯାଇ ଦେଖିବୁ, ତେବେ ପିଲାମାନଙ୍କର ଉମଙ୍ଗ ଆସୁଛି ତେଣୁ ନେଇ ଆସିଛନ୍ତି। ବିଶ୍ୱର ଇତିହାସ ଭୂଗୋଳକୁ ଜାଣିବା ଦରକାର, ତୁମେ ଜଜ୍ କରିପାରିବ ଭାରତ ସାରା ବିଶ୍ୱର ମାଲିକ ଏବେ ଦେଖ କଣ ଅବସ୍ଥା ହୋଇଯାଇଛି। ସତ୍ୟ ଯୁଗ ଏବଂ ତ୍ରେତା ଯୁଗରେ ତୁମେମାନେ କେତେ ସୁଖୀ ଥିଲ, ଏବେ ପୁନର୍ବାର ବାବା ବିଶ୍ୱର ମାଲିକ କରୁଛନ୍ତି। ଏ କଥା ମଧ୍ୟ ଜାଣିଛ ଯେ ଶେଷ ସମୟରେ ଦୁନିଆରେ ବହୁତ ହଙ୍ଗାମା ହେବ, ଲଢେଇ ବନ୍ଦ ହୋଇନଥାଏ, କେଉଁଠି ନା କେଉଁଠି ଲଢେଇ ଲାଗି ରହିଥାଏ, ଯେଉଁଠି ଦେଖ ସେଠି ଝଗଡ଼ା ହିଁ ଝଗଡ଼ା, କେତେ ଗଣ୍ଡଗୋଳ ଲାଗି ରହିଛି। ବିଦେଶରେ କଣ ସବୁ ହେଉଛି ବୁଝୁନାହାନ୍ତି ଯେ ଆମେ କଣ କରୁଛୁ, କେତେ ତୋଫାନ ଆଦି ହେଉଛି, ମନୁଷ୍ୟ ମଧ୍ୟ ବହୁତ ମରୁଛନ୍ତି, ଏହା କେତେ ଦୁଃଖର ଦୁନିଆ ଅଟେ। ତୁମେମାନେ ଜାଣୁଛ ଏହି ଦୁଃଖର ଦୁନିଆରୁ ଏବେ ଆମେମାନେ ଚାଲିଯିବୁ। ବାବା ତ ଧୈର୍ଯ୍ୟ ଦେଉଛନ୍ତି, ଏହା ହେଉଛି ଛିଚି ଅର୍ଥାତ୍ ବିକାରୀ ଦୁନିଆ, ଅଳ୍ପ ଦିନରେ ଆମେ ସାରା ବିଶ୍ୱ ଉପରେ ଶାନ୍ତିରେ ରାଜ୍ୟ କରିବୁ, ଏଥିରେ ତ ଖୁସି ହେବା ଉଚିତ ନା। ଦିନକୁ ଦିନ ବହୁ ସେଣ୍ଟର ଖୋଲି ଚାଲିଛି, ଏବେ ଦେଖ କେତେ ସେଣ୍ଟର ଖୋଲୁଛି। ବାବା ଲେଖୁଛନ୍ତି ଏବେ ଭଲ ଭଲ ସନ୍ତାନ ମାନେ ସେଠାକୁ ଯାଅ, ହୃଦୟରେ ରହୁଥିବା ସନ୍ତାନ ମାନଙ୍କର ନାମ ମଧ୍ୟ ବାବା ଲେଖି ଦେଉଛନ୍ତି, ବହୁତଙ୍କର କଲ୍ୟାଣ ହେବ। ଏହିପରି ବହୁତ ଲେଖୁଛନ୍ତି ବାବା ଆମେ ତ ବନ୍ଧନରେ ଅଛୁ, ଭଲ ସେଣ୍ଟର ଖୋଲିଗଲେ ଅନେକ ଆସି ବର୍ଷା ପାଇବେ, ଏ କଥା ମଧ୍ୟ ଜାଣିଛ ଯେ ଏସବୁ ବିନାଶ ହୋଇଯିବ, ତେବେ କାହିଁକି ବହୁତଙ୍କର କଲ୍ୟାଣ ଅର୍ଥେ କାମରେ ନ ଲଗାଇବା, ଡ୍ରାମାରେ ତାଙ୍କର ଏହିପରି ପାଠ ରହିଛି, ସମସ୍ତେ ନିଜ ନିଜର ପାଠ କରୁଛନ୍ତି, ଦୟା ଆସୁଛି, ଅନ୍ୟକୁ ମଧ୍ୟ ବନ୍ଧନମୁକ୍ତ କରିବା ପାଇଁ କିଛି ତ ସାହାଯ୍ୟ କରେ, ସେମାନେ ମଧ୍ୟ ବର୍ଷା ନିଅନ୍ତୁ। ବାବାଙ୍କର କେତେ ଚିନ୍ତା ରହୁଛି, ସମସ୍ତେ କାମଚିତା ଉପରେ ଜଳି ଜଳି ମରୁଛନ୍ତି, ସାରା ସଂସାର ଏବେ କବର ସଦୃଶ ହୋଇଯାଇଛି। କହୁଛନ୍ତି ମଧ୍ୟ ଆହ୍ଲା ଆସି କବରରୁ ଜାଗ୍ରତ କରି ସମସ୍ତଙ୍କୁ ନେଇ ଯାଉଛନ୍ତି। ତୁମେମାନେ ଏବେ ଜାଣୁଛ ଯେ ରାବଣ ତୁମମାନଙ୍କୁ କିପରି ହରାଉଛି, ଆଗରୁ ତ ଏକଥା ଜାଣିନଥିଲ। ଆମେ ଅଳଙ୍କାର ବ୍ୟବସାୟୀ ଲକ୍ଷପତିଠୁ ଆମର ଏତେ ସନ୍ତାନ ଅଛନ୍ତି, ସମସ୍ତଙ୍କୁ ଏହି ନିଶାତ ରହୁଛି ନା, ଏବେ ଜାଣୁଛ ଯେ ଆମେ ପୁରା ପତିତ ଥିଲୁ। ଯଦିଓ ପୁରୁଣା ଦୁନିଆରେ କେତେ ବି ଲକ୍ଷପତି କୋଟିପତି ଥାନ୍ତୁ, କିନ୍ତୁ ସେସବୁ କୌଡ଼ି ସଦୃଶ, ସେମାନେ ସମସ୍ତେ ଯିବେ ହିଁ ଯିବେ। ମାୟା ମଧ୍ୟ କେତେ ଶକ୍ତିଶାଳୀ। ବାବା କହୁଛନ୍ତି ପିଲାମାନେ ସେଣ୍ଟର ଖୋଲ, ବହୁତଙ୍କର କଲ୍ୟାଣ ହୋଇଯିବ, ଗରିବମାନେ ଶୀଘ୍ର ହୋଇଯାଇଥାନ୍ତି, ଧନବାନ ଟିକେ ମୁସ୍କିଲରେ ସୁଯାଗ ହୋଇଥାନ୍ତି, ସେମାନେ ନିଜ ଖୁସିରେ ହିଁ ବୁଡ଼ି ରହିଥାନ୍ତି। ସେମାନଙ୍କୁ ମାୟା ଏକଦମ ନିଜର ବଶ କରିନେଇଛି। ବୁଝାଇବା ଦ୍ୱାରା ବୁଝୁଛନ୍ତି ମଧ୍ୟ, କିନ୍ତୁ ଛାଡ଼ିବେ କିପରି? ଡର ଲାଗୁଛି ଯେ ଏମାନଙ୍କ ସଦୃଶ ସବୁକିଛି ଛାଡ଼ିବାକୁ ପଡ଼ିବ। ଯଦି ଭାଗ୍ୟରେ ନାହିଁ ତେବେ ଚାଲିପାରିବେ ନାହିଁ। ସେମାନଙ୍କୁ ସେଥିରୁ ମୁକ୍ତି ପାଇବା ଯେପରି ମୁସ୍କିଲ ହୋଇଯାଉଛି, ସେ ସମୟରେ ବୈରାଗ୍ୟ ଆସିଥାଏ। ବାସ୍ତବରେ ଏହା ପତିତ ଛିଛି ଦୁନିଆ ଅଟେ, କିନ୍ତୁ ସେଠାକାର କଥା ସେଇଠାରେ ହିଁ ରହିଯାଉଛି। କୋଟିକରେ କେହି ଜଣେ ଜଣେ ବାହାରୁଛନ୍ତି, ବମ୍ବେରେ ଶହ ଶହ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ କେତେକଙ୍କୁ ରଙ୍ଗ ଲାଗିଥାଏ, ଭାବୁଛନ୍ତି ଭବିଷ୍ୟତ ପାଇଁ କିଛି କରିନେବୁ, କୌଡ଼ି ବଦଳରେ ଆମକୁ ହୀରା ମିଳିଯିବ। ବାବା ବୁଝାଉଛନ୍ତି ନା, ନିଜର ସବୁକିଛି ସ୍ୱର୍ଗକୁ ସ୍ଥାନାନ୍ତରିତ କରିଦିଅ, ସେଠାରେ ଏକୋଇଶ ଜନ୍ମ ପାଇଁ ତୁମକୁ ରାଜ୍ୟ ଭାଗ୍ୟ ମିଳିବ। କେହି କେହି ଟଙ୍କାଏ ଆଠଅଣା ମଧ୍ୟ ପଠାଇ ଦେଉଛନ୍ତି। ବାବା କହୁଛନ୍ତି ତୁମର ଟଙ୍କାଏ ମଧ୍ୟ ଶ୍ରୀ ବାବାଙ୍କ ଖଜଣାରେ ଜମା ହେଲା, ଯାହାଦ୍ୱାରା ତୁମକୁ ଏକୋଇଶ ଜନ୍ମ ପାଇଁ ମହଲ ମିଳିଯିବ। ସୁଦାମାଙ୍କର ଉଦାହରଣ ରହିଛି ନା, ଏମାନଙ୍କୁ ଦେଖି ବାବା ବହୁତ ଖୁସି ହୋଇଥାନ୍ତି। ବିନା ଖର୍ଚ୍ଚରେ ତୁମକୁ ବିଶ୍ୱର ରାଜତ୍ୱ ମିଳୁଛି, ଲଢେଇ ଆଦି କିଛି ହେଉନାହିଁ। ଲୋକମାନେ ତ ଛୋଟିଆ ସ୍ଥାନଟିଏ ପାଇଁ କେତେ ଲଢେଇ କରୁଛନ୍ତି। ବାବା ତ ସମସ୍ତ ତୁମମାନଙ୍କୁ କେବଳ କହୁଛନ୍ତି ମନମନା ଭବ, ବାସ୍ ଏଠାରେ ବସିବାର ଆବଶ୍ୟକତା ନାହିଁ। ଚାଲିବା ବୁଲିବା ସମୟରେ ମଧ୍ୟ ବାବା ଏବଂ ବର୍ଷାକୁ ମନେ ପକାଅ ଏବଂ ଖୁସିରେ ରୁହ। ଖାଦ୍ୟ ପାନୀୟ ମଧ୍ୟ ଶୁଦ୍ଧ ରଖିବାକୁ ହେବ। ତୁମେ ଜାଣିଛ ଯେ ଆମର ଆତ୍ମା ତେ ପର୍ଯ୍ୟନ୍ତ ପବିତ୍ର ହୋଇଛି, ଯାହାଦ୍ୱାରା କି ସେଠାରେ ଯାଇ ରାଜକୁମାର ହୋଇ ଜନ୍ମ ନେବ। ଆଗକୁ ଗଲେ ଦୁନିଆର ହାଲତ ବହୁତ ଖରାପ ହୋଇଯିବ, ଖାଇବା ପାଇଁ ଶସ୍ୟ ମିଳିବ ନାହିଁ, ତେଣୁ ଘାସ ଖାଇବେ। ପୁଣି ଏପରି କହିବେ ନାହିଁ ଯେ ଲହୁଣୀ ବିନା ଆମେ ରହିପାରିବୁ ନାହିଁ, କିଛି ବି ମିଳିବ ନାହିଁ। ଏବେ ମଧ୍ୟ କେତେକ ସ୍ଥାନରେ ମନୁଷ୍ୟ ଘାସ ଖାଇ ବଞ୍ଚୁଛନ୍ତି। ତୁମେ ତ ବହୁତ ମଉଜରେ ବାବାଙ୍କ ଘରେ ରହିଛ। ଘରେ ବାପା ପ୍ରଥମେ ପିଲାମାନଙ୍କୁ ଖୁଆଇଥାନ୍ତି ନା, ଏବେ ତ ଦୁନିଆ ବହୁତ ଖରାପ, ଏଠାରେ ତୁମେମାନେ ବହୁତ ସୁଖରେ ରହିଛ। କେବଳ ବାପା ଏବଂ ବର୍ଷାକୁ ମନେ ପକାଇ ଚାଲ, ଏବେ ନିଜର ଏବଂ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିବାକୁ ହେବ। ଆଗକୁ ଗଲେ ସ୍ୱତଃ ଆସିବେ, ସମସ୍ତଙ୍କର ଭାଗ୍ୟ ଉଦୟ ହେବ, ସମସ୍ତଙ୍କର ଭାଗ୍ୟ ନିଶ୍ଚିନ୍ତ ଉଜ୍ଜଳ ହେବ, ବେହତର ରାଜଧାନୀ ସ୍ଥାପନ ହେବ। ସମସ୍ତେ କଳ୍ପ ପୂର୍ବ ପରି ପୁରୁଷାର୍ଥ କରୁଛନ୍ତି, ପିଲାମାନଙ୍କୁ ତ ବହୁତ ଖୁସିରେ ରହିବାକୁ ହେବ। ବାପଦାଦାଙ୍କ ଚିତ୍ର ଦେଖିବା ମାତ୍ରେ ଖୁସିରେ ଲୋମ ଟାଙ୍କୁରି ଉଠିବା ଉଚିତ, ସେଇ ଖୁସିର ନିଶା ସ୍ଥାୟୀ ଭାବେ ରହିବା ଦରକାର। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ସର୍ବଦା ଅସରନ୍ତି ଖୁସିରେ ରହିବା ପାଇଁ ବେହଦର ଜ୍ଞାନକୁ ବୁଦ୍ଧିରେ ରଖିବାକୁ ହେବ। ଜ୍ଞାନ ରତ୍ନରେ ନିଜର ବୁଦ୍ଧି ରୂପୀ ଝୁଲାମୁଣିକୁ ଭରି ନିଜର ଏବଂ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ। ଏହି ଜ୍ଞାନରେ ବହୁତ ବହୁତ ବିଜ୍ଞ ହେବାକୁ ପଡ଼ିବ। ନମ୍ବର ଦୁଇ, ଭବିଷ୍ୟତ ଏକୋଇଶ ଜନ୍ମ ପାଇଁ ରାଜ୍ୟ ଭାଗ୍ୟର ଅଧିକାର ନେବାକୁ ହେଲେ ନିଜର ସମସ୍ତ ବ୍ୟାଗ ବ୍ୟାଗେଜ ଅର୍ଥାତ୍ ଧନ ସମ୍ପତ୍ତିକୁ ଟ୍ରାନ୍ସଫର କରିଦେବାକୁ ହେବ। ଏହି ଚିଚି ଦୁନିଆ ଅର୍ଥାତ୍ ବିକାରୀ ଦୁନିଆରୁ ମୁକ୍ତ ହେବା ପାଇଁ ଉପାୟ ବାହାର କରିବାକୁ ପଡ଼ିବ। ବରଦାନ, ଏକମାତ୍ର ବାବାଙ୍କ ପ୍ରେମରେ ଅର୍ଥାତ୍ ଲଭ୍ ରେ ଲଭ୍ଲିନ୍ ରହି ସର୍ବଦା ଉନ୍ନତିର ଅନୁଭବ କରୁଥିବା ସଫଳତା ମୂରତ ସେବାରେ ବା ନିଜର ଉନ୍ନତି କରିବାରେ ସଫଳତା ପ୍ରାପ୍ତ କରିବାର ମୁଖ୍ୟ ଆଧାର ହେଲା ଏକମାତ୍ର ବାବାଙ୍କ ସହିତ ତୋଟ ସ୍ନେହ। ବାବାଙ୍କ ବ୍ୟତୀତ ଅନ୍ୟ କିଛି ବି ଦେଖା ନ ଯାଉ। ସଂକଳ୍ପରେ ମଧ୍ୟ ବାବା, ବାଣୀରେ ମଧ୍ୟ ବାବା ଏବଂ କର୍ମରେ ମଧ୍ୟ ବାବାଙ୍କର ସଙ୍ଗର ଅନୁଭବ ହେଉ। ଏହିଭଳି ଲଭ୍ଲିନ ଆତ୍ମା ଯଦି ଗୋଟିଏ ଶବ୍ଦ ବି କହିବ, ତେବେ ତାର ସେହି ସ୍ନେହ ଭରା ଶବ୍ଦ ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ସ୍ନେହର ବନ୍ଧନରେ ବାନ୍ଧିଦେବ। ଏହିଭଳି ଲଭ୍ଲିନ ଆତ୍ମାର କେବଳ ଗୋଟିଏ ବାବା ଶବ୍ଦ ହିଁ ଯାଦୁ ଭଳି କାର୍ଯ୍ୟ କରିଥାଏ। ତେଣୁ ସେ ଆତ୍ମିକ ଯାଦୁଗର ହୋଇଯାଏ। ସ୍ଲୋଗାନ, ଯୋଗୀ ଆତ୍ମା ତାଙ୍କୁ କୁହାଯିବ ଯେଉଁମାନେ ଅନ୍ତର୍ମୁଖୀ ହୋଇ ଲାଇଟ୍ ମାଇଟ୍ ରୂପରେ ସ୍ଥିତ ରହିଥାନ୍ତି। ଅବ୍ୟକ୍ତ ଇସାରା, ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ତୁମକୁ ଯାହା ବି ସେବା ମିଳିଛି ସେଥିରେ ସର୍ବଦା ଠିକ୍ ରହିଥାଅ। ଯିଏ ନିଜର କର୍ତ୍ତବ୍ୟରେ ସର୍ବଦା ଠିକ୍ ରହିଥାଏ ତାକୁ ସମସ୍ତେ ସଚ୍ଚୋଟ ବା ବିଶ୍ୱସ୍ତ ଦୃଷ୍ଟିରେ ଦେଖନ୍ତି। ଏଠାରେ ମଧ୍ୟ ଯେଉଁମାନେ ଠିକ୍ ଭାବରେ ସେବାରେ ଉପସ୍ଥିତ ରହିଥାନ୍ତି ସେହିମାନେ ହିଁ ବାବାଙ୍କର ବିଶ୍ୱସ୍ତ ଅଟନ୍ତି। ଗୋଟିଏ ହେଲା ବାବାଙ୍କ ଉପରେ ପୁରା ବିଶ୍ୱାସ ରଖିବା, ଦ୍ୱିତୀୟଟି ହେଲା ବାବାଙ୍କ ସହିତ ସେବାରେ ମଧ୍ୟ ବିଶ୍ୱସ୍ତ ହେବା। ଏହିଭଳି ବିଶ୍ୱସ୍ତ ଏବଂ ନିଶ୍ଚୟ ବୁଦ୍ଧି ପିଲାମାନେ ସର୍ବଦା ବିଜୟୀ ଏବଂ ନିଶ୍ଚିନ୍ତ ରହିଥାନ୍ତି। ଆଚ୍ଛା, ଓମ୍ ଶାନ୍ତି।